ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ଆନ୍ଦୋଳନରୁ ଓହରିଲେ ଗଣଶିକ୍ଷକ, ନିଯୁକ୍ତିର 6 ବର୍ଷରେ ନିୟମିତ ଶିକ୍ଷକ ମାନ୍ୟତା ଦାବିରେ ଆନ୍ଦୋଳନ କରୁଥିବା ରାଜ୍ୟ ଗଣଶିକ୍ଷକ ମହାସଂଘ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଜମି ବିଲ୍ରେ ବ୍ୟାପକ ସଂଶୋଧନ ନିଷ୍ପତ୍ତି, ବିରୋଧୀଙ୍କ ପ୍ରସ୍ତାବକୁ ଶାସକ ଦଳର ସମର୍ଥନ, ଗରିବ ଲୋକ ଆନ୍ଧ୍ର ପଳାଇଲେ, ବାହିନୀପତି ନୂଆପଡ଼ାର 85 ଭାଗ ଘର ଭାଙ୍ଗିବ, କଥାବାର୍ତ୍ତା ରଦ୍ଧ, ଭାରତର ସର୍ତ୍ତ ମାନିବାକୁ ପାକିସ୍ତାନ ମନା କଲା, ଭାରତ କହିଲା ଆମର ସର୍ତ୍ତ ନଥିଲା, ପାକିସ୍ତାନର ନିଷ୍ପତ୍ତି ଦୁର୍ଭାଗ୍ୟଜନିତ ଥିଲା। ସ୍ମାର୍ଟ ସିଟି ପାଇଁ ହେବ ଏସ୍ପିଭି, କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ସଂସ୍ଥା ଗଠନ କରାଯିବ। ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।